శ్రీ శ్రీ గోవిందా శ్రీ కృష్ణ బలరామ శ్రీ శ్రీ జగన్నాథ బలదేవ సుబ్రహ్మణ్యాణి శ్రీ శ్రీ రాధా కృష్ణచంద్ర శ్రీ శ్రీ లక్ష్మీ నృసింహదేవ్ శ్రీ శ్రీ సీతారామ రత్నం హనుమాన్ పాదపద్మర్పణ త్రివిధం కరి ఇస్కన్ ప్రతిష్టాచార్య శ్రీ శ్రీమదే శ్రీ భక్తి విధాన మహారాజు పాదపద్మర్పణ త్రివిధం కరి శిల గురుదేవ శ్రీ శ్రీమద్ భక్తి స్వామి మహారాజు పాదపద్మర్పణ త్రివిధం కరి సమస్త సాధుగురు వైష్ణవానుకు దా ఆమె చైతన్ భాగవత ప్రణీత బృందావన దాస్ ఠాకూర్ ఏం ఉపస్థిత భక్త సోదన బృంద మాతృందకు మర్పణ నివేదన కరి అజి ఆమె హనుమాన్ మహారాజ విషయరే పంచమ దివస కథ కవివా తాకర్ కిచి విడా వర్ణనా కొడుచే ఆమె కలి కవితిలే కివళి భావరే నామ భగవాన్ జతవేళే పథర పకై దేసింది రామచంద్ర జతవేళే పథరటి డుబి జాతిలా ఏ కథ ఆమె గతకాలి కవితిలే ଆଜି ଅନ୍ୟ କେତୋଟି ଲୀଳା କହିବା ହନୁମାନ ମହାରାଜଙ୍କର ତାପରେ ଆମେ ପଞ୍ଚମ ସ୍କନ୍ଧ 19 ଅଧ୍ୟାୟରେ କଥା ଆରମ୍ଭ ହେବ ତେଣୁ ଥରେ ନାରଦ ମୁନି କହିଲେ କହିଲେ ଭଗବାନ ରାମଚନ୍ଦ୍ରଙ୍କର ଗୋଟେ ଡାଇରୀ ଅଛି ଆମର ଯେଉଁ ଡାଇରୀ ଅଛି ବହୁତ ଇମ୍ପୋର୍ଟାଣ୍ଟ ଡାଇରୀରେ କିଏ କ'ଣ ସବୁ ଲେଖୁଛନ୍ତି ଆମ ଗଭର୍ଣ୍ଣମେଣ୍ଟ ଲୋକ ଅଛନ୍ତି ଏଠି ସବୁଦିନ ଡେଲି ଡାଇରୀ ଲେଖୁଛନ୍ତି ଡେଲି ଡାଇରୀ ଆମେ ଆଜି କ'ଣ କଲେ ଆମ ଶିଷ୍ୟମାନେ ଗୌରବନ୍ଧୁ ସେ ମହାରାଜଙ୍କ ଡାଇରୀ ଆମେ ଦେଖୁଥିଲୁ ଆମେ ଶୁଣୁଥିଲୁ ଅଛି ତାଙ୍କର ସବୁ ତାଙ୍କ ଶିଷ୍ୟମାନେ ସବୁ ସେଇଟା ନେଉଛନ୍ତି କ'ଣ ସବୁ କରିଛନ୍ତି ସବୁ ଆକ୍ଟିଭିଟି ଏଇଥିରେ ଆମେ ଜାଣିବା ଯେଉଁମାନେ ଯେଉଁମାନେ ଅତ୍ୟନ୍ତ ଉନ୍ନତ ଭକ୍ତ ତାଙ୍କର ତାଙ୍କର ସବୁ ଜଣାପଡ଼ିବ ଲକ୍ଷଣ ସବୁ ଜଣାପଡ଼ିବ ସ୍ଥିତପ୍ରଜ୍ଞ ସକା ଭାଷା ସମାଧି ତସ କେଶବ ସ୍ଥିତଦି କିମ୍ ପ୍ରଭାସିତ କିମ୍ ଆଶିତ ପ୍ରଜେତ କିମ୍ ତାଙ୍କର ସବୁ ଆକ୍ଟିଭିଟି ଯାହା ସବୁ କରୁଥିବେ ସବୁ ଭଗବାନଙ୍କ ସହିତ ଯୁକ୍ତ ହୋଇଥିବ ଏଇଥିରୁ ଆମେ ଜାଣିବା ସେ ହେଉଛନ୍ତି ବହୁତ ଉନ୍ନତ ଭକ୍ତ କିନ୍ତୁ ଭଗବାନଙ୍କର କ'ଣ ହୋଇଥିବ ଡାଇରୀ ଭଗବାନ କ'ଣ ଡାଇରୀ ହୋଇଥିବି ଜାଣିବା ସେ ଉନ୍ନତ ଭଗବାନ ତାଙ୍କ ଭକ୍ତଙ୍କ କଥା ସେ ଲେଖିବେ ଆମେ ଭଗବାନଙ୍କ ସହିତ ଯୁକ୍ତ ଭଗବାନ ଭକ୍ତଙ୍କ ସହିତ ଯୁକ୍ତ ଆଦାନ ପ୍ରଦାନ ଦଦାଦି ପ୍ରତିଗୁଣାଦି ଗୁହେମ ଆଖାତି ପୃଚ୍ଛତି ଭୁକ୍ତେ ଭୋଜତି ସେ ସର୍ବଦା ପିଛି ଲକ୍ଷଣ ତେଣୁ ନାରଦମାନେ କହିଲେ ହନୁମାନଜୀ ତୁମେ ଜାଣିଛ ନା କେଉଁଟା ନା ଭଗବାନଙ୍କର ରାମଚନ୍ଦ୍ରଙ୍କ ଗୋଟେ ଡାଇରୀ ଅଛି ଜାଣିଛ ନା କ'ଣ ଡାଇରୀ ସେଇଟା ନା ସେ ତାଙ୍କର ଯେଉଁମାନେ ଇମ୍ପୋର୍ଟାଣ୍ଟ ଭକ୍ତ ତାଙ୍କର ଅତି ପ୍ରିୟ ଭକ୍ତ ତାଙ୍କର ନାଁ ସବୁ ସେଥିରେ ଲେଖା ହେଇଛି ଭଗବତ ଗୀତାରେ ମଧ୍ୟ ଭଗବାନ କୃଷ୍ଣ ଗୋଟେ ଡାଇରୀ ଲେଖିଛନ୍ତି ଭଗବତ ଗୀତାରେ ଡାଇରୀ ଗୋଟେ ଅଛି ତାଙ୍କ କିଏ ଭକ୍ତ ସବୁ ଦ୍ୱାଦଶ ଅଧ୍ୟାୟରେ ସବୁ ରହିଛି ନା ଏ ମୋର ପ୍ରିୟ ଏ ମୋର ପ୍ରିୟ ଏ ମୋର ପ୍ରିୟ ଏ ମୋର ପ୍ରିୟ ତେଣୁ ଅର୍ଜୁନ ପ୍ରଭୁ ଆପଣଙ୍କର ଏତେ ପ୍ରିୟ ଅଛନ୍ତି ସବୁଠାରୁ କିଏ ପ୍ରିୟ ପ୍ରିୟ ବ୍ୟକ୍ତି ମୋତେ କୁହନ୍ତୁ ସବୁଠାରୁ ହାଇଏଷ୍ଟ ପ୍ରିୟ କିଏ ହଁ କହିଲେ କ'ଣ ଜାଇଦମ୍ ପରମ ଗୁହ୍ୟଂ ମଦ ଭକ୍ତି ସୁ ଅଭିଧାସିତି ଭକ୍ତିମୟୀ ପରମ କୃତା ମହାବୈଶ୍ୟ ସଂସା ନା ତ ତସ୍ମାତ୍ ମନୁଷ୍ୟେଶୁ କଶ୍ଚିନ୍ ମୟୀ ପ୍ରିୟକୃତମ ଭବିତା ନଚେ ତସ୍ମାତ୍ ଅନ୍ୟ ପ୍ରିୟତର ଭୁଇ ଯିଏ ମୋର କଥା ଗୃହତମ କଥା ଯେଉଁ ଭକ୍ତିକୁ ପ୍ରଚାର କରନ୍ତି ମୋର ଭକ୍ତମାନଙ୍କ ଭିତରେ ତା'ଠାରୁ ଆଉ କିଏ ଅତୀତରେ ମୋର ପ୍ରିୟ ଅଧିକ ନଥିଲେ କି ଭବିଷ୍ୟତରେ କେହି ହେବେ ନାହିଁ ସିଏ ଗୋଟେ ସବୁଠାରୁ ଅତ୍ୟନ୍ତ ପ୍ରିୟ ମୋର ତେଣୁ ସେଇଭଳି ଭାବରେ ହନୁମାନ ଦେଖୁଛନ୍ତି ଡାଇରୀଟା ପାଇଗଲେ ଡାଇରୀଟା ପାଇଗଲେ ଭଗବାନଙ୍କ ଡାଇରୀ ତାଙ୍କର ସବୁ ଅଛି ଆକ୍ସେସ୍ ଅଛି ସବୁଠି ଯାଇପାରିବେ ଭଗବାନଙ୍କ ନିଜ ଜନ ଖାସ୍ ବ୍ୟକ୍ତି ସେମାନେ ଇନ୍ଦିରା ଗାନ୍ଧୀ ଜଣେ ଖାସ୍ ବ୍ୟକ୍ତି ଥିଲେ କ'ଣ କଲେ ଗୁଡ଼ୁମ୍ ଗୁଡ଼ୁମ୍ ମାରିଦେଲେ ଗୁଡ଼ି ମାରିଦେଲେ ଖାସ୍ ବ୍ୟକ୍ତି ସେଇଭଳି ଭାବରେ ଭଗବାନଙ୍କର ଖାସ୍ ସମସ୍ତଙ୍କର ଖାସ୍ ବ୍ୟକ୍ତି ସବୁ ଅଛନ୍ତି ତେଣୁ ହନୁମାନ ଚାଲିଗଲେ ଦେଖିଦେଲେ ଡାଇରୀ ଖୋଲିଦେଲେ ଖୋଲିଦେଲେ ପାଠ ପଢ଼ିଛନ୍ତି ବୋଧେ ଜଣାପଡ଼ୁଛି ମୁଁ କହୁଛି ନା ସୂର୍ଯ୍ୟଦେବଙ୍କ ପାଖରେ ଯେ ପଢ଼ିକିରି ଆସିଛନ୍ତି ସାଧାରଣ ବ୍ୟକ୍ତି ନୁହଁ ସୂର୍ଯ୍ୟଦେବ ଭଗବାନଙ୍କର ପାଠ ପଢ଼ିଛନ୍ତି ଭଗବାନ ଇମଂ ବ୍ୟବସ୍ଥିତ ଯୋଗଂ ଭଗବାନ ପ୍ରଥମେ ଏଇ ଭଗବତ ଗୀତାର ଜ୍ଞାନ ସୂର୍ଯ୍ୟ ଦେବତା ବ୍ୟବସ୍ଥାନଙ୍କୁ ଦେଇଥିଲେ ତେଣୁ ସେ ପଢ଼ିକିରି ଆସିଛନ୍ତି ଜ୍ଞାନୀନାମ ଅଗ୍ରଗଣ୍ୟମ୍ ଦେଖିଦେଲେ ନାଁ ଦେଖୁଛନ୍ତି ଗୋଟେ ପରେ ଗୋଟେ ପରେ ଦେଖୁଛନ୍ତି ଚାଲିଛି 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 ଏଣ୍ଡ ହେଉନାହିଁ ଅନ୍ଏଣ୍ଡିଂ ଚାଲିଛି ଚାଲିଛି ଭଗବାନ ଦେଖୁଛନ୍ତି ଲାଷ୍ଟ ପର୍ଯ୍ୟନ୍ତ ଆସିଗଲେ ବହୁତ ସମୟ ଲାଗିଗଲା ଆଖି ମଳି ହେଇଗଲେ ଆଖି ଟିକେ ଏମିତି କରିଦେଉଛନ୍ତି ସେ ସବୁ ଦେଖିଲା ବେଳେ ଆଖି ଇଏ ହେଇଗଲା ସେ ତାଙ୍କର ମନ ଦୁଃଖ ହେଇଗଲା ତାଙ୍କର ବହୁତ ମନ ଦୁଃଖ ହେଇଗଲା। ତାହାପରେ ଡାଇରେକ୍ଟ ରଖିଦେଲା ବେଳେ ଦେଖିଲା ବେଳକୁ ବାବୁ ଠିଆ ହେଇଛନ୍ତି, ଦେଖନ୍ତୁ ବାବୁ ଠିଆ ହେଇଛନ୍ତି। ପଚାରିଲେ କ'ଣ ହେଲା ହନୁମାନ, କ'ଣ ମନ ଦୁଃଖ କରୁଛ, କ'ଣ ହେଇଛି ଅସୁବିଧା? ପ୍ରଭୁ ଆପଣଙ୍କ ପ୍ରିୟ ବ୍ୟକ୍ତିଙ୍କର ସବୁ ଡାଇରୀଟା ରହିଛି, ମୁଁ ଦେଖୁଥିଲି ଯେ ମୋ ନାଁଟା କାହିଁକି ନାହିଁ ସେଠି, ମୋ ନାଁଟା ଟିକେ ଆଡ଼୍ କରିଦେବା କି? ମୋ ନାଁଟା ରଖିଲେନି ପ୍ରଭୁ, ଟିକେ ରଖିଦିଅନ୍ତୁ, ଟିକେ ଆଡ଼୍ କରିଦିଅନ୍ତୁ, ଟିକେ ଲେଖିଦିଅନ୍ତୁ। ନା ନା, ମୋର ଆଉ ଗୋଟେ ଡାଇରୀ ଅଛି। ନା କେଉଁଟା? ନା ସେଇଟା, ସେଇଟା ମୋ ଡାଇରୀଟା, ସେ ଅନ୍ୟ ଡାଇରୀଟା, ମାନେ ଯେଉଁ ଅର୍ଡ଼ିନାରୀ ଡାଇରୀଟା ସେଇଟାକୁ, ମୋ ଖାସ୍ ଡାଇରୀଟା ମୋ ପାଖରେ ସବୁବେଳେ ଥାଏ। କ'ଣ ସେଇଟା? ନା ସେଇଟା ମୋର କ'ଣ ଗୋଟେ କହିଲେ, ସେଇଟା ମାନେ ମୋର ଅତ୍ୟନ୍ତ ଯେଉଁମାନେ ପ୍ରିୟ, ଏଇଭଳି ଗୋଟେ ଏକ୍ଜାକ୍ଟ ମୋର ମନେ ପଡ଼ୁଛି ସେଇଟା। ଭଗବାନ ଯାହାକୁ ଭଜନ କରନ୍ତି, ଭଗବାନ ଯାହାକୁ ଭଜନ କରନ୍ତି, ତାକୁ ଦେଖେଇଦେଲେ ଛୋଟିଆ ଡାଇରୀରେ, ଅଳ୍ପ ବେଶୀ ବେଶୀ ପେଜ୍ ନାହିଁ ତା ଦେହରେ, ଅଳ୍ପ ପେଜ୍ ହନୁମାନ ଦେଖିଲେ ରହିଛି, ରହିଛି ହନୁମାନ, ବହୁତ ଖୁସି ହେଇଗଲେ ଡାଇରୀ। ଏଇଭଳି ଭାବରେ କଥା ରହିଛି। ତେଣୁ ହନୁମାନଜୀଉ ଥରେ କ'ଣ ହେଇଛି, ହନୁମାନଜୀ ଥରେ ଯେତେବେଳେ ବନବାସରେ ଇଏ ଥିଲେ, ପାଣ୍ଡବମାନେ ବନବାସରେ ଥିଲେ, ହିମାଳୟ ନିକଟରେ ଅଛନ୍ତି, ସେହି ସମୟରେ ଗୋଟେ ଗୋଟେ କ'ଣ 108 ବାଲା ପଦ୍ମ ପକୁଡ଼ା, ଗୋଟେ ପଦ୍ମ କ'ଣ ସୁବର୍ଣ୍ଣ ପଦ୍ମ ରାଧାରାଣୀ ଆମର ଦ୍ରୌପଦୀ ପାଇଲେ। ତେଣୁ ସେ କହିଲେ ଏଇଟା କେଉଁଠି ମିଳୁଛି, କ'ଣ କେମିତି ଯାଇକରି କହିକିରି ତାକୁ ହନୁମାନ ଇଏ ଆମର ଗଲେ, ଭୀମ ଗଲେ ଖୋଜିବା ପାଇଁ କେଉଁଠି ମିଳୁଛି ତାଙ୍କର ପ୍ରିୟ, ଏଇଟା ହେଇଗଲା ବହୁତ ସୁନ୍ଦର ଦେଖାଯାଉଛି 108 ପଦ୍ମ, ଏଇଟା ଆମେ ଦେଉଛୁ ବର୍ତ୍ତମାନ ପଦ୍ମ, କେତେ ସୁନ୍ଦର ଦେଖାଯାଉଛି 108 ପଦ୍ମ ପୁଡ଼ା ବାଲା ସ୍ୱର୍ଣ୍ଣ ପଦ୍ମ। ତେଣୁ ସେ ଯାଉଛନ୍ତି, ଖୋଜିବା ଯାଉଛନ୍ତି, ଦେଖିଲେ ଗୋଟେ ମାଙ୍କଡ଼ଟେ ବସିଛି ବାଟରେ, ଲାଙ୍ଗୁଡ଼ାଟା ଲମ୍ବେଇ ଦେଇକି ବସିଛି। ତେଣୁ ସେ କହିଲେ, ମାଙ୍କଡ଼ ଭାଇ ଟିକେ ଲାଙ୍ଗୁଡ଼ାଟେ ଟିକେ ଏଡ଼େଇ ଦେଉନ, ଟିକେ ମୁଁ ଟିକେ ପଳିଯିବି, ମୁଁ ବୁଢ଼ା ହେଇଗଲାଣି ବାପା, ମୋର ଇଏ ନାହିଁ, ବଳ ନାହିଁ, ତୁ ଟିକେ ଏଡ଼େଇ ଦେଉନୁ, ଏଡ଼େଇ ଦେଉନୁ। ହନୁମାନ ଭୀମ କେତେ ଶକ୍ତି ତାଙ୍କର ରହିଛି, 10,000 ହାତରେ ବଳ, ଭାବିଲେ ବାଁ ହାତରେ ଟିକେ ଇଏ କରିଦେବେ, ହେଉନି କ'ଣ ହେଲା କ'ଣ ଜିନିଷ, ଆଶ୍ଚର୍ଯ୍ୟ ହେଇଗଲେ, ସବୁ ରଖିଲେ ହାତ ଫାତ ରଖି ପୁରା ଡେଇଁ ପଡ଼ିଲେ, ରହି ପଡ଼ିଲେ ପୁରା ସେତେ ଯାହା କଲେ ଉଠେଇ ହେଉନି, ଆରେ କ'ଣ ଜିନିଷ, ତାଙ୍କର ଅକ୍ଳାନ୍ତ ହେଇଗଲା, ତାଙ୍କର ସବୁ ଶରୀରରୁ ଝାଳ ବାହାରିଥିଲା, କିଛି ହେଇପାରିଲା ନାହିଁ। ତାପରେ ତାଙ୍କୁ ପ୍ରଣାମ କଲେ, ଏ ମହାତ୍ମା ଆପଣ କିଏ, ମୁଁ କିଏ ଆପଣଙ୍କର, ମାନେ ମୁଁ ତୁମେ ବଡ଼ ଭାଇ, ମୋତେ ଚିହ୍ନି ପାରୁନ, ମୁଁ ସେଇ ପବନ ଦେବତା, ତୁମେ ଯେଉଁ ପବନଙ୍କ ପୁତ୍ର, ପବନ ପୁତ୍ର ହନୁମାନ, ମୁଁ ସେଇ ତୁମେ, ମୁଁ ଯେଇ ପବନ ପୁତ୍ର ହନୁମାନ, ତୁମେ ହେଉଛି ସେଇ ପବନ ଦେବଙ୍କ ପୁତ୍ର, ତୁମେ ହେଉଛି ଭୀମ, ତୁମେ ମୋର ସାନ ଭାଇ, ବଡ଼ ଭାଇଙ୍କୁ ଚିହ୍ନି ପାରୁନ। ସେ ପ୍ରଣାମ କଲେ, ବହୁତ ଆନନ୍ଦିତ ହେଲେ। ତେଣୁ ଏଇଭଳି ଭାବରେ ହନୁମାନ କହିଲେ, ଦେଖ ଭବିଷ୍ୟତରେ ତୁମର ଯୁଦ୍ଧ ହେବ, ପରମାଂଶ ଯୁଦ୍ଧ ହେବ, ମୁଁ ତୁମର ରହିବି, ଧ୍ୱଜାରେ ରହିବି, କପିଧ୍ୱଜ, ଭଗବତ ଗୀତାରେ କହିଲେ ଭଗବାନ କପିଧ୍ୱଜ ପ୍ରଥମ ଅଧ୍ୟାୟରେ, ଯେ ଦୁଇ ପଙ୍ଖର ଶଙ୍ଖନାଦ ହେଇଗଲା, ସେତେବେଳେ ବର୍ଣ୍ଣନା କରାଯାଇଛି ପାଣ୍ଡବମାନେ ଏ କୌରମାନେ ପ୍ରଥମେ ଶଙ୍ଖ ବଜେଇଲେ, ତସ୍ୟ ସଞ୍ଜନାୟନ ହର୍ଷ କୁରୁବୁଦ୍ଧ ପିତାମହ, ଦୁର୍ଯ୍ୟୋଧନ ଭୟ କରିଯାଉଥିଲା, ଆମେ ଯେମିତି ବର୍ତ୍ତମାନ କରୋନା ପାଇଁ ଭୟ କରୁଛନ୍ତି, ସେଇ ସେଇଭଳି ଭାବେ ଭୟ କରୁଥିଲା। ତେଣୁ ସେ ଗୁରୁଦେବ ପାଖରେ ଆସି କହିଲା, ଏମିତି କରିବା, ସେମିତି କରିବା, ସେମିତି କରିବା, ଏମିତି ଭୟ ଦେଖିକିରି ତାକୁ ଆନନ୍ଦ ଦେବା ପାଇଁ, ତସ୍ୟ ସଞ୍ଜନାୟନ ହର୍ଷଂ ଗୁରୁବୃଦ୍ଧ ପିତାମହ ଭୀଷ୍ମଦେବ ଶଙ୍ଖନାଦ କଲେ। ଶଙ୍ଖନାଦ ଯେତେବେଳେ ହେଇଗଲା, ଭୀଷଣ ଶବ୍ଦ ହେଲା, କିନ୍ତୁ ପାଣ୍ଡବମାନଙ୍କ ଉପରେ ତା'ର କିଛି ପ୍ରଭାବ ପଡ଼ିଲା ନାହିଁ। କିନ୍ତୁ ତାପରେ ପାଣ୍ଡବମାନେ ଯେତେବେଳେ ଶଙ୍ଖନାଦ କଲେ, ସଘୋଷ ଧାର୍ତ୍ତର ଆଶ୍ରାଣ ହୃଦୟ ବେଦାରାୟ, ସେ ଯେଉଁ ଶଙ୍ଖ ଦିବ୍ୟ ଶଙ୍ଖ ସବୁ ନାହାଦ କଲେ, ଧୃତରାଷ୍ଟ୍ରଙ୍କ ପୁତ୍ରମାନେ ଯେତେ ଥିଲେ ସବୁ ତାଙ୍କର ହୃଦୟ ବିଦାରଣ ହୋଇଗଲା। ଆମର ଶ୍ରୀ ଶ୍ରୀମନ୍ତ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି, ସବୁ 1-2 କରିଦେଲେ ସବୁ ସେଇ ଯୁଦ୍ଧ କ୍ଷେତ୍ରରେ। ଏତେ ଭୟ ହେଇଗଲା, ଛୋଟିଆ କଥା ନୁହଁ, ଆମେ ଅଛୁ ଦେଉଛେ, କିନ୍ତୁ ଭୟ ଯେତେବେଳେ ଆସିବ ସେତେବେଳେ ସେତେବେଳେ କେମିତି ଅବସ୍ଥା ହେବ ଭୟ, ଏଇଭଳି ଭାବରେ ସବୁ ଅସ୍ତବ୍ୟସ୍ତ ହେଇଗଲା ସବୁ, ଏଇ ଯେଉଁ ଶଙ୍ଖ ନାଁରୁ ଶୁଣିକିରି। ତାପରେ ଅଥ, ତାପରେ ଶବ୍ଦ ବ୍ୟବହାର, ଅଥ ବ୍ୟବସ୍ଥିତାନ ଦୃଷ୍ଟୁଆ, ତାପରେ ସବୁ ଶାନ୍ତ ହେଲେ। ଦୃଷ୍ଟୁଆ ଧାତରାଷ୍ଟ୍ରମ କପିଧ୍ୱଜ, କପିଧ୍ୱଜ ଆସିଲେ ସେଇଠି, କପିଧ୍ୱଜ, କପିଧ୍ୱଜ କହିଲେ ଯେଉଁ ରହିଛନ୍ତି ଅର୍ଜୁନଙ୍କ ରଥ ରହିଛି, ଧ୍ୱଜା ଉଡ଼ୁଛି, ସେଇଟା କପି ହନୁମାନ ରହିଛନ୍ତି, କିନ୍ତୁ ଶଙ୍ଖନାଦ କରୁଥିଲେ, ସିଏ ମଧ୍ୟ ତାଙ୍କର ଗର୍ଜନ କରୁଥିଲେ, ତେଣୁ ତାଙ୍କର ହୃଦୟକୁ ବିଦାରଣ କରିଦେଉଥିଲା। ଏଇଥିରୁ ଜଣାପଡ଼ୁଥିଲା କ'ଣ ଫଳ ହେବ ଭବିଷ୍ୟତରେ, ମାନେ ଯୁଦ୍ଧର ପରିଣାମ କ'ଣ ହେବ ଏଇଥିରୁ ଜଣାପଡ଼ିଯାଉଥିଲା। ଯାହା ବି ହେଉ, କପିଧ୍ୱଜ ସେ ରହିଥିଲେ, ହନୁମାନ ରହିଥିଲେ ତାଙ୍କ ସାଙ୍ଗରେ, ଧ୍ୱଜରେ ରହିଥିଲେ, ସେ କପିଧ୍ୱଜ ବୋଲି କୁହାଯାଏ। ତେଣୁ ଏଇଭଳି ଭାବରେ କଥା ରହିଛି। ଆଚ୍ଛା, ହଁ, ତାପରେ ସେ ଗଲେ ପଦ୍ମପୁଷା ଆଣିଲେ, ସେ ସବୁ ଗଲା, ଏସବୁ ଗୋଟେ ଘଟଣାଟେ ହେଇଥିଲା, ଏଇ ଗୋଟେ ଘଟଣା ଗଲା। ଆଉ ଗୋଟେ ଘଟଣା କହିବା, ହନୁମାନଜୀ ମଧ୍ୟ ବହୁତ ସଙ୍ଗୀତ ବିଶାରଦ ରହିଛନ୍ତି, ସଙ୍ଗୀତ ବିଶାରଦ, ବହୁତ ସୁନ୍ଦର ସଙ୍ଗୀତ ଗାୟନ କରନ୍ତି ହନୁମାନ। ରାମଜୀଙ୍କ ଉପରେ ଗୋଟେ ଲେଖିଥିଲେ ଗୀତ ହନୁମାନଜୀ, ଗୋଟେ ଲେଖିଛନ୍ତି, ସେଇଟା ଆମେ ପାଠ କରିବା ହନୁମାନଜୀଙ୍କର। ଆମେ ବୋଲିପାରିବୁନି ଏତେ ସଙ୍ଗୀତ, କିନ୍ତୁ ହନୁମାନଜୀ ବୋଲୁଛନ୍ତି, ଆମେ ସେଇଟା ବୋଲିବା ସେଇ ଅନୁସାରେ। ରାମ ଜିନିକା ନାମ ହେ, ରାମ ଜିନିକା ନାମ ହେ, ଅଯୋଧ୍ୟା ଜିନିକା ନାମ ହେ, ଅଯୋଧ୍ୟା ଜିନିକା ନାମ ହେ। ଅଯୋଧ୍ୟା ଯାହାଙ୍କର ଧାମ, ସେଇ ଭଗବାନଙ୍କୁ ବାରମ୍ବାର 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 ନାଁ କରୁଛି। ସେଭଳିଆ କୌଶଲ୍ୟା ଯିନିକି ମୈୟା ହେ, ଦଶରଥ ବା ପୈୟା ହେ, ଏସେ ଶ୍ରୀ ରାମଲାଲକୁ ବାରମ୍ବାର ପ୍ରଣାମ ହେ। ମା ତାଙ୍କର କୌଶଲ୍ୟା, ପିତା ଯିଏ ହେଉଛନ୍ତି ଦଶରଥ। କୌଶଲ୍ୟା ଯିନିକି ସୀତା ଯିନିକି ଜାୟା ହେ, ସୀତା ଯାହାଙ୍କର ପତ୍ନୀ, ଅଦ୍ଭୁତ ଯିନିକି ମାୟା, ଯାହାଙ୍କର ମାୟା, ଅଦ୍ଭୁତ ମାୟା, ଏସେ ଶ୍ରୀ ରଘୁଲାଲକୁ ବାରମ୍ବାର ପ୍ରଣାମ ହେ। ସୀତା ଯିନିକି ଏଇ ତିନିଟା ଜାଗାରେ ଆମର ଠକି ଯାଇଥିଲା, ଆଉ ରଥ ଆଗକୁ ନଥିଲା। କାଲି ହନୁମାନ କହିଲେ ନା ଏଗୁଡ଼ା ଲେଖ ସବୁ ସବୁ ଲେଖା ହେଲା କ'ଣ ନା, ବଚନ ପିତା କୋ ସତ୍ୟ ସତ୍ୟ କି ଯେ ମନେ ମନେ ମୁନି କୋ ସଙ୍ଗ ଦିଏ, ଏସେ ଶରଣ ରକ୍ଷକ କୋ ବାରମ୍ବାର ପିତାଙ୍କର ବଚନକୁ ସତ୍ୟ କଲେ, ରାତି ପାହିଥିଲେ ରାଜା ହେଇଥାନ୍ତେ, ଛାଡ଼ିଦେଲେ, ରାଜତ୍ୟାଗ କରିଦେଲେ, ଏବଂ ମନେ ମନେ ମନରେ ଯାଇକି ମୁନିକ ସବୁ ମୁନିକୁ ସଙ୍ଗ ପ୍ରଦାନ କଲେ, ତାଙ୍କୁ ବହୁତ ଆନନ୍ଦ ପ୍ରଦାନ କଲେ। ଏଇ ଶରଣ ରକ୍ଷକ ଭଗବାନଙ୍କୁ ଆମେ ସବୁବେଳେ ବାରମ୍ବାର ପ୍ରଣାମ କରୁଛୁ। ଆଉ ଗୋଟେ ହେଲା ପଦ ହେଲା, ଜନକ ସୀତାକୁ ଉଦ୍ଧାର କିଓ, ଜନକ ସୀତା ସୀତାଜୀଙ୍କୁ ଉଦ୍ଧାର କଲେ, ରାବଣକୁ ସବଂଶେ ମାରୟୋ, ରାବଣକୁ ତାଙ୍କର ଯେଉଁ ପିଲା ଛୁଆ ସବୁ ଥିଲେ ସମସ୍ତଙ୍କ ସହିତ ହତ୍ୟା କଲେ ଏବଂ ଏଇ ସେଇ ଭଗବାନ ଯାହାଙ୍କର ରାମ ରାଜ୍ୟ ରହିଛି ସେଇ ରାମ ରାଜ୍ୟକୁ ଆମେ ପ୍ରଣାମ କରୁଛେ। ଏଇ ବଚନ ପିତା କ'ଣ ଜନକ ସୁତା କୋ ଧାରେ ଭଗବାନ ରାମଚନ୍ଦ୍ରଙ୍କର ଯେଉଁ ରହିଛି ରାଜ୍ୟ ଥିଲା ତାଙ୍କ ରାଜ୍ୟ ରାମ ରାଜ୍ୟ କିଭଳି ଥିଲା ନା ନାଧି ବ୍ୟାଧି ଜରା ଗ୍ଲାନି ଦୁଃଖ ଶୋକ ଭୟ କ୍ଲମା। ଭଗବାନଙ୍କ ରାମଙ୍କ ରାଜ୍ୟରେ କୌଣସି ମନଶ୍ଚିନ୍ତା ନଥିଲା, କରୋନା ଫରୋନାରେ କିଛି ବ୍ୟାଧି ନଥିଲା, ବାର୍ଦ୍ଧକ୍ୟ ନଥିଲା, ଗ୍ଲାନି ମଧ୍ୟ ନଥିଲା, କୌଣସି ମନସ୍ତାପ ନଥିଲା ବା କୌଣସି କ'ଣ ଗ୍ଲାନି ହେଉଛି କ'ଣ ସେଇଭଳିଆ ଗୋଟେ ବେଦନା, ମନରେ ବେଦନା ନଥିଲା, ଦୁଃଖ ନଥିଲା, ଶୋକ ନଥିଲା, ଭୟ ନଥିଲା। ଅତୀତ ପାଇଁ ଶୋକ, ବର୍ତ୍ତମାନ ପାଇଁ ଦୁଃଖ, ଭବିଷ୍ୟତ ପାଇଁ ଭୟ ଏସବୁ କିଛି ନଥିଲା। ଏବଂ ଏମିତିକି ମୃତ୍ୟୁ ଯେଉଁମାନେ ଚାହୁଁନଥିଲେ ତାଙ୍କ ପାଇଁ ମୃତ୍ୟୁ ମଧ୍ୟ ଆସୁନଥିଲା। ଏହିଭଳି ଭାବେ ଭଗବାନ ରାମଙ୍କ ରାଜ୍ୟ ଥିଲା। ନାଧି ବ୍ୟାଧି ଜରା ଗ୍ଲାନି ଦୁଃଖ ଶୋକ ଭୟ କ୍ଲମା ଏସେ ଅଯୋଧ୍ୟାନାଥକୁ ଆମେ ଠିକ ଭାବରେ ବୋଲିପାରୁନାହୁଁ, କିନ୍ତୁ ହନୁମାନଜୀ ଏତେ ସୁନ୍ଦର ଭାବେ ବୋଲିଲେ ଯେତେବେଳେ ନାରଦ ମଧ୍ୟ ବହୁତ ନାରଦ ମୁନି ବଜାୟ ବିଣା ରାଧିକା ରମଣ ନାମୀ ବହୁତ ସୁନ୍ଦର ତାଙ୍କର ସବୁ ରହିଛି ରାଗ ଧ୍ୱନି ସବୁ ଛାନ୍ଦ ହିସାବରେ ସବୁ ଗୀତ ଗାଆନ୍ତି ସେମାନେ। ହନୁମାନଜୀ ସେଭଳି ଭାବରେ ଏତେ ଜ୍ଞାନ ବୋଲିଲେ ଆନନ୍ଦରେ ଗାଆନ୍ କଲେ ଏମିତି ନାରଦ ମୁନି ତ ବିହୁଳ ହୋଇଗଲେ, ତାଙ୍କର ହାତରୁ ବିଣା ପଡ଼ିଗଲା ତଳେ। ଏବଂ ଯେ ସେ ପଥର ଉପରେ ସବୁ ହେଉଥିଲା ନୃତ୍ୟ ଚାଲିଥିଲା ଗାନ ଚାଲିଥିଲା ସେ ପଥର ତଳିଗଲା। ତେଣୁ ପଥର ତଳିଗଲା ଯେତେବେଳେ ହନୁମାନ ସଙ୍ଗୀତ ବନ୍ଦ କରିଦେଲେ, ନାରଦମୁନି ଯେତେବେଳେ ପ୍ରକୃତିତ ହେଲେ ପୁଣି ବିଣା ବାଜି ଯିବା ପାଇଁ ବସନ୍ତ ନାରାୟଣ ବା ରାଧିକା ରମଣ କହିକି ଗଲା, ଦେଖିଲ ବିଣା ନାହିଁ, କୁଆଡ଼େ ହେଲା ବିଣା ଦେଖିଲ ତଳେ ପଡ଼ିଛି, ହଁ ତଳେ ପଡ଼ିଛି, ଘିନି ଆସିବା ବସିଲା, ଆରେ ଆ ବାହାରୁନି କ'ଣ ହେଇଛି, ଆଉ ପଥର ଭିତରେ ରହିଯାଇଛି, ପଥର ତରଳି ଯାଇଥିଲା ଏ ବିଣାଟା ରହିଗଲା, ଏ ଗୀତ ବନ୍ଦ ହୋଇଗଲା, ପଥର ପୁଣି ବସିଗଲା, ତରଳିଟା ବନ୍ଦ ହୋଇଗଲା। ଭଗବାନ ମହାପ୍ରଭୁଙ୍କର ରହିଛି ଜଗନ୍ନାଥ ମନ୍ଦିରରେ, ଯେଉଁଠି ରହିକି ଦର୍ଶନ କରୁଥିଲେ ଗରୁଡ଼ାଖଣ୍ଡ ପଥରେ ଯେଉଁ ଆଙ୍ଗୁଠି ରଖିଥିଲେ ସେ ରହିଛି, ଦେଖିଛ ଅଛି ତଳେ ଯେଉଁଠି ଠିଆ ହୋଇଥିଲେ ସେ ପାଦ ମଧ୍ୟ ସେ ତରଳି ଯାଇଥିଲା। ଏବଂ ସେ ବର୍ତ୍ତମାନ ସେ ଯେଉଁ ରହିଛି ଉତ୍ତର ସେଇଠି ଯେଉଁ ଉତ୍ତର ପଟ ଯେଉଁ ରହିଛି ସେଇ ଛୋଟିଆ ଗୋଟେ ମନ୍ଦିର ଲେଖା ହେଇଛି ଚୈତନ୍ୟ ମହାପ୍ରଭୁଙ୍କ ମନ୍ଦିର, ଚରଣ ଚିହ୍ନ ରହି ପାଦ ଚିହ୍ନ ରହିଛି। ଏବଂ ଆଉ ଗୋଟେ ଥର ଜଗନ୍ନାଥଙ୍କର ଯେତେବେଳେ ଆପଣଙ୍କର ଯେଉଁ ଇଏ ହୁଏ ଯେଉଁ ଅଣସର ହୋଇଯାଏ ସେତେବେଳେ ସେ ଯାଆନ୍ତି ଆଲାରନାଥ, ସେଇଠି ଭଗବାନ ଦର୍ଶନ କରନ୍ତି, ସେ ଯେଉଁ ପଥର ଉପରେ ଶୟନ କରିଥିଲେ ଭଗବାନଙ୍କୁ ପ୍ରଣାମ କରୁଥିଲେ ସେଇଟା ତରଳି ଯାଇଥିଲା, ଏଭଳି ଥିଲା। ପଶୁପକ୍ଷୀ ଝୁରେ ପାଷାଣ ବିଦରେ ଶୁଣି ଯାହାର ଗୁଣଗାଥା। ତେଣୁ ଏହିଭଳି ଭାବରେ ହନୁମାନଜୀ ଏଭଳି ସୁନ୍ଦର ଗାନ କରିଥିଲେ ପଥରଟି ତରଳି ଯାଇଥିଲା। ଆଉ ନାରଦମୁନି ଯେତେ ଟାଣିଲେ ହେଉନି ବାହାରୁନି, ଯେତେବେଳେ କହିଲେ ହନୁମାନଜୀ ଆଉ ଗୋଟେ ଗୀତ ବୋଲ ମୋର ରହିଗଲା ଭିତରେ ରହିଗଲା, ଏଟା ଜାଣିପାରିଲେ ନାରଦମୁନି, ହନୁମାନ ଆଉ ବୁଲିଲେ ନାହିଁ, ହନୁମାନ ଚାଲିଲେ ଧାଇଁଲେ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ହନୁମାନ ବୁଲୁଛନ୍ତି, ତାଙ୍କ ପଛରେ ନାରଦମୁନି ଯାଉଛନ୍ତି, ଏ ହନୁମାନ ଯେ ଟିକେ ରୁହ ସେ ଯେଉଁ ଶ୍ରୀରାମ ଏମିତି ବୁଲି ଆସିକି ପହଞ୍ଚିଗଲେ ସେଇଠି। ତାପରେ ଗୀତ ବୋଲିଲେ ତାଙ୍କର ଗୀତ ବୋଲିବା ଆରମ୍ଭ ହେଲା, ସେ ବୋଲିଲେ ସେତେବେଳେ ପୁଣି ପଥର ତରଳିଗଲା, ସେ ନାରଦମୁନି ବିଣା କାଢ଼ିଦେଲେ।
ତାପରେ କହିଲେ ହନୁମାନ ତମେ କେତେ ଦୁଷ୍ଟ ନା କ'ଣ ଏଭଳି ମୋତେ ତ ସାଙ୍ଗେ ସାଙ୍ଗେ ବୋଲି ନେଇଯାଇ ବୋଲିକିରି କହିଥାନ୍ତି ମୁଁ ନେଇଯାଇଥାନ୍ତି ତମେ ଏମିତି ବୁଲିଲ କାହିଁକି ଚାରିଟା ମୋତେ ବୁଲିଲେ କାହିଁକି ଧଇଁସ ହୋଇଗଲି ନା ପ୍ରଭୁ ଆପଣ ଯେ ବୁଲିଲେ ଆପଣଙ୍କ ପାଦ ଧୋଳି ଚାରିଆଡ଼େ ବୁଲି ବଡ଼ି ବିଛୁଡ଼ି ହୋଇଗଲା ପବିତ୍ର ହୋଇଗଲା ଆଶ୍ରମ କହିକିରି ବିଦା କଲେ ଏଇଭଳିଆ ସେ କଥା ରହିଛି ତେଣୁ ଏଇ ପ୍ରସଙ୍ଗରେ ଆମର ଗୋଟେ କଥା ଅଛି ଜଣେ ମହାରାଜ ଥିଲେ ଭଗବାନଙ୍କ ରାମଜୀଙ୍କର କେଉଁଠି କଥା ହୁଏ ଆମର ଏଇଟା କହୁଥିଲେ ଇଏ ଆମର ସନ୍ଦୀପିନୀ ବାବୁ କହୁଥିଲେ ଭଗବାନଙ୍କ ଯେଉଁଠି କଥା ହୁଏ ସେଠି ହନୁମାନ ଆସି ବସନ୍ତି ରାମଜୀଙ୍କ କଥାରେ ହନୁମାନ ବସନ୍ତି ତେଣୁ ଇଏ ସମ୍ପୂର୍ଣ୍ଣାନନ୍ଦ ମହାରାଜ ଜଣେ ଥିଲେ ସେ କହିଲେ ଆଜି ଆଜି ମୁଁ ଆସିବ ଆମ ଆଜି ଗୋଟେ ସ୍ପେଶାଲ ଆଜିର କଥା ବହୁତ ସ୍ପେଶାଲ କଥା କହିକିରି କହିଲେ ସବୁ ଭଗବାନ ସ୍ପେଶାଲ କଥା କ'ଣ ନା କୀର୍ତ୍ତନ କଲେ ଶ୍ରୀରାମ ଜୟରାମ ତ କହିଦେଲେ ଆଉ କୀର୍ତ୍ତନ କରିବାନି ସେ କିନ୍ତୁ କୀର୍ତ୍ତନ କଲେ ବହୁ ସମୟରେ କୀର୍ତ୍ତନ କଲେ ଏଭଳି କୀର୍ତ୍ତନ କଲେ ଆଉ ଗୋଟି ଗୋଟି କରି ପଳେଇଗଲେ ଆଉ କେହି ରହିଲେ ସରିଲା ପରେ ଦେଖିଲେ କୀର୍ତ୍ତନ ଯେତେବେଳେ ସରିଲା ଆଖି ଖୋଲିଲେ ହନୁମାନଜୀ ପଚାରିଲେ କ'ଣ ହେଲା ପୁତ୍ର ମୋତେ କାହିଁକି ଡାକୁଥିଲୁ ନା ପ୍ରଭୁ ଆପଣ ଟିକେ ସମସ୍ତଙ୍କୁ ଦର୍ଶନ ଦିଅନ୍ତୁ ନା କାହାକୁ ଦେବି ନା ଏମିତି ସବୁ ଅଛନ୍ତି ନା କିଏ କେହି ନା ସବୁ ପଳେଇଗଲେଣି ଏଇଭଳି ଭାବରେ କଥା ଅଛି ଆଉ ଗୋଟେ ଥରେ ଆମର ଶ୍ରୀଶ୍ରୀମନ୍ତ ଗୌରବ ସେ ମହାରାଜ କହୁଥିଲେ ଗୋଟେ ଘଟଣା ଥରେ ଭଗବାନ ଦ୍ୱାରକାଠେ ଲୀଳା ଚାଲିଲା ବେଳେ ଗରୁଡ଼ଙ୍କୁ ପଠେଇଲେ କହିଲେ ହନୁମାନଙ୍କୁ ଯାଇ କହିବ ଯେ ଡାକିବ ହନୁମାନଙ୍କୁ ଡାକିବ ତେଣୁ ଗରୁଡ଼ ଗଲେ ହନୁମାନ ପାଖକୁ ଗଲେ କିଙ୍ଗ ପୁରୁଷ ବର୍ଷ ଆମେ ଶୁଣିବା କିଙ୍ଗ ପୁରୁଷ ବର୍ଷ କଥା ଆସନ୍ତାକାଲି କହିବା କିଙ୍ଗ ପୁରୁଷ ବର୍ଷ 8 ଶ୍ଳୋକ ଅଛନ୍ତି ଆମେ ପାଠ କରିବା କିଙ୍ଗ ପୁରୁଷ ବର୍ଷରେ ଏଇ ପହଞ୍ଚିଗଲେ ପ୍ରଣାମ କରି କହିଲେ ଆମର ପ୍ରଭୁ ଡାକୁଛନ୍ତି ଆପଣଙ୍କୁ ପ୍ରଭୁ ଆପଣଙ୍କୁ ଆମ ପ୍ରଭୁ ଡାକୁଛନ୍ତି ନା କିଏ ତୁମ ପ୍ରଭୁ ନା ମୋର ହେଉଛନ୍ତି ଆମର ହେଉଛନ୍ତି ଦ୍ୱାରକାଧୀଶ ଭଗବାନ କୃଷ୍ଣ ଡାକୁଛନ୍ତି ଶୁଣିଲେ ନାହିଁ ଦୁଇ ତିନି ଥର କହିଲା ପରେ ଯଦି ଶୁଣିଲେ ନାହିଁ ଯଦି କହିଲା ପରେ ହନୁମାନ ଗୋଟିଏ ଲାଙ୍ଗୁଡ଼ରେ ଛାଟ ଗୋଟେ ମାରିଲେ ଯାଇକି ଆସି ପହଞ୍ଚିଗଲେ ଦ୍ୱାରକାରେ କିଙ୍ଗ ପୁରୁଷ ବର୍ଷ ଦ୍ୱାରକା ବର୍ଷରେ ପହଞ୍ଚିଗଲେ ଏଭଳି ହେଲା ଗରୁଡ଼ଜୀ ଆସି ପହଞ୍ଚିକରି ଏଭଳି ଭାବରେ କହିଲେ ଭଗବାନଙ୍କୁ ଯେ ହନୁମାନଜୀ କିଛି ଶୁଣିଲେ ନାହିଁ ଏମିତି ଗୋଟେ ଛାଟ ମାରିଲେ ମୁଁ ଆସି ଏଠି ପଡ଼ିଲି ନା ତୁମେ ତାଙ୍କୁ କ'ଣ କହିଲ ମୁଁ କହିଲି ଆମର ଦ୍ୱାରକାଧୀଶ ପ୍ରଭୁ ଡାକୁ ନା ଏଠି ଭୁଲ ହୋଇଗଲା ତୁମେ କହିବ ରାମଜୀ ଡାକୁଛନ୍ତି ରାମଜୀ ଡାକୁଛନ୍ତି ଆସ ବୋଲି କହିବ ତେଣୁ ସେ ପୁଣି ଆସିଲେ ପୁଣି ଯେତେବେଳେ ଦେଖିଲେ ହନୁମାନଜୀ ଆଉ ତୁମେ ଦେଖିଲେ ହନୁମାନଙ୍କର ଗୋଟେ ରହିଛି କଥା ଗୋଟେ ଶ୍ଳୋକ ଅଛି ଶ୍ରୀନାଥ ଜାନକୀନାଥ ଅଭେଦ ପରମାତ୍ମନି ମମ ଜୀବନ ସର୍ବସ୍ୱ ରାମରାଜୀବ ଲୋଚନ ଶ୍ରୀନାଥ ଜାନକୀନାଥ ଇଏ ଅଭେଦ ଆଙ୍କ ଭିତରେ ଭେଦ ନାହିଁ ପରମାତ୍ମା ନା ପରମାତ୍ମା ସିଏ ଶ୍ରୀନାଥ ହେଉଛନ୍ତି କିଏ ଭଗବାନ କୃଷ୍ଣ ଶ୍ରୀନାଥଜୀ ଏବଂ ଜାନକୀନାଥ ଭଗବାନ ରାମଚନ୍ଦ୍ର ତାଙ୍କ ଭିତରେ ତଫାତ୍ ନାହିଁ କିନ୍ତୁ ମମ ଜୀବନ ସର୍ବସ୍ୱ ମୋର ଜୀବନ ହେଉଛନ୍ତି ରାମ ରାଜୀବ ଲୋଚନ ରାଜୀବ ଲୋଚନ ହେଉଛନ୍ତି ମୋର ଜୀବନ ସର୍ବସ୍ୱ ତେଣୁ ଇଏ ଯେତେବେଳେ କହିଲେ ପୁଣି କହିଲେ କ'ଣ ହେଲା ପୁଣି କ'ଣ ଆସିଲ ଗରୁଡ଼ ନା ନା ପ୍ରଭୁ ଏଥରକ ଭଗବାନ ରାମଚନ୍ଦ୍ର ଡାକୁଛନ୍ତି ହଁ ଭଗବାନ ରାମଚନ୍ଦ୍ର ମୋର ପ୍ରଭୁ ଡାକୁଛନ୍ତି ମୋତେ କହିଲେନି କାହିଁକି ଆଗୁଆ ହଁ କହିଲେ ସେ ଚାଲିଲେ ଯିବା ପାଇଁ କହ ପ୍ରଭୁ ମୋର କାନ୍ଧରେ ବସନ୍ତୁ ମୋର ପିଠିରେ ପୃଷ୍ଠରେ ବସନ୍ତୁ ମୁଁ ନେଇଯିବି ଆପଣଙ୍କୁ ନା ନା ତୁ ଯାହା ଗଜାର ତେଣୁ ଇଏ ଗରୁଡ଼ ଆସି ପହଞ୍ଚିଗଲେ ଗରୁଡ଼ଙ୍କର ବହୁତ ସ୍ପିଡ଼ ଅଛି ହନୁମାନ ଆସି ପହଞ୍ଚିଗଲେଣି ଭଗବାନ ପାଖରେ ହଁ କ'ଣ ହେଲା ଭଗବାନ କୁଆଡ଼େ ଗଲେ କୃଷ୍ଣ ବଳରାମ ଏବଂ ରୁକ୍ମିଣୀ ଅଛନ୍ତି ସବୁ ହୋଇଗଲେ କୃଷ୍ଣ ହୋଇଗଲେ ରାମଚନ୍ଦ୍ର ଭଗବାନ ରାମଚନ୍ଦ୍ର ହୋଇଗଲେ ବଳରାମ ହୋଇଗଲେ ଲକ୍ଷ୍ମଣ ଏବଂ ରୁକ୍ମିଣୀ ହୋଇଗଲେ ଜାନକୀ ସୀତାଦେବୀ ହୋଇଗଲେ ତିନି ଜଣ ଯାକ ଅଛନ୍ତି ଆଉ ହନୁମାନ ଆସି ପାଖରେ ବସିଗଲେ ଏଇ ଯେଉଁ ଅଛନ୍ତି ମୂର୍ତ୍ତି ସେଇ ମୂର୍ତ୍ତି ଦରକାରେ ପ୍ରକାଶ ପାଇଲେ ଏଇଭଳି ଭାବରେ ସବୁ ଘଟଣା ଅଛି ହନୁମାନଙ୍କର ତେଣୁ ଏଇ ହନୁମାନଙ୍କର କଥା ବହୁତ କଥା ଅଛି ଆମେ କିଛି କିଛି ଜାଣିଛେ ଯାହା କହିଲେ ତେଣୁ ତାଙ୍କ ବିଷୟରେ ଆମେ ଯେଉଁ କହୁଛେ ଆମର କଥା ଚାଲିଛି ଅରିଜିନାଲ କଥା ଭାଗବତ କଥା ସେ ଭାଗବତମରେ ତାଙ୍କ ବିଷୟରେ କୁହାଯାଇଛି ରାମଜୀଙ୍କ ବି ଯେଉଁ ରହିଛନ୍ତି କ'ଣ କିଙ୍ଗ ପୁରୁଷ ବର୍ଷ ଆମେ କହିଥିଲେ ପ୍ରଥମେ ଯେଉଁ ରହିଛି ଯେଉଁ ଭୂମଣ୍ଡଳ ରହିଛି ମଝିରେ ରହିଲେ ଇଲାହାବୃତ ବର୍ଷ ଇଲାହାବୃତ ବର୍ଷର ଉତ୍ତରରେ ରହିଲେ 3 ବର୍ଷ ଦକ୍ଷିଣରେ ରହିଲେ ତିନୋଟି ବର୍ଷ, ଏ ଦକ୍ଷିଣ ଯେଉଁ ରହିଛି ପ୍ରଥମେ ହେଲା ହରିବର୍ଷ, ତାପରେ ହେଲା ତାପରେ ହେଉଛି କିଙ୍ଗ ପୁରୁଷ ବର୍ଷ, ତାପରେ ଭାରତ ଆମେ ରହୁଛୁ ଯେଉଁ ଭାରତବର୍ଷ, ତାପରେ ହେଉଛି ସେଇଟା ସବୁଠୁ ଦକ୍ଷିଣରେ ରହୁଛି ସେଇଟା। ଏଇ କିଙ୍ଗ ପୁରୁଷ ବର୍ଷରେ ହନୁମାନଜୀ ସବୁବେଳେ ଭଗବାନଙ୍କର ଆରାଧନା କରୁଛନ୍ତି। ଏ ବିଷୟରେ ପଞ୍ଚମ ସ୍କନ୍ଧ 19 ଅଧ୍ୟାୟରେ 8ଟି ଶ୍ଳୋକ ଅଛି, ଆମେ ଏତିକି ହବ ପାଠ କରିବା। କିଙ୍ଗ ପୁରୁଷ ବର୍ଷେ ଭଗବନ୍ତଂ ଆଦି ପୁରୁଷଂ ଲକ୍ଷ୍ମଣାଗ୍ରଜଂ ସୀତାଭିରାମଂ ରାମଂ ତଚରଣ ସନ୍ନିକର୍ଷାଭିରଥ ପରମ ଭାଗବତ ହନୁମାନ ସହ କିଙ୍ଗ ପୁରୁଷେ ବିରତ ଭକ୍ତି ରୂପାସ୍ତେ। ମୁଁ ଗୋଟେ ଥରେ କରିଥିଲି ପ୍ରଶ୍ନ କରିଥିଲି, କାହାର ମନେ ଅଛି କି ନାହିଁ, ଭାଗବତରେ ଯେତେ ସବୁ ଅଛି ସବୁ ଶ୍ଳୋକ ଆକାର ରହିଛି, ପଦ୍ୟ ଆକାର ରହିଛି, କିନ୍ତୁ ଗଦ୍ୟ ଆକାରରେ ଏଇ ପଞ୍ଚମ ସ୍କନ୍ଧରେ କେତୋଟି ରହିଛି? ମୁଁ ପ୍ରଶ୍ନ ପଚାରିଥିଲି, କିଏ କହିପାରିବି କ'ଣ ପାଇଁ ଗଦ୍ୟ ଆକାର ରହିଲା? ଏଇଟା ପ୍ରଶ୍ନଟି ପଚାରିଥିଲି, କିଏ ପ୍ରଶ୍ନର ଉତ୍ତର ଦେଇନଥିଲେ। ଗଦ୍ୟ ଆକାର କାହିଁକି ରହିଲା, ପଦ୍ୟ ଲେଖିପାରିଲେନି ନା କ'ଣ ପାଇଁ, କିଏ କହିବେ? ସବୁ ସବୁ ଭଗବାନ ହେଉଛନ୍ତି ସବୁ ରସର ଆଧାର ନା, ଭାଗବତ ଆଉ ଭଗବାନ ଭିତରେ କୌଣସି ତଫାତ ନାହିଁ, ତେଣୁ ଗଦ୍ୟ ମଧ୍ୟ ଗୋଟେ ରସ ନା, ଖାଲି କ'ଣ ପଦ୍ୟ ରସ ଆଉ ଗଦ୍ୟ ରସ ନୁହଁ, ତେଣୁ ଯଦି ଗଦ୍ୟ ନଥାନ୍ତା ଅସମ୍ପୂର୍ଣ୍ଣ ହେଇଯାଇଥାନ୍ତା, ତେଣୁ ଗଦ୍ୟ ରସଟା ମଧ୍ୟ ରହିଲା ପୂର୍ଣ୍ଣତା ପ୍ରାପ୍ତ ହେବା ପାଇଁ। ପୂର୍ଣ୍ଣ ସିଏ ଭଗବାନ ଯେଭଳି ପୂର୍ଣ୍ଣ, ଭାଗବତ ମଧ୍ୟ ସେଇଭଳି ଭାବେ ପୂର୍ଣ୍ଣ, ତେଣୁ ଗଦ୍ୟଟା ଯଦି ନଥାନ୍ତା ସେଇଟା ପୂର୍ଣ୍ଣ ହେଇପାରିନଥାନ୍ତା, ତେଣୁ ମୋର ଏଇଟା ମୁଁ ଏଇଭଳି ଭାବରେ ଭାଷ୍ୟ ଦେଇଛି, ମୁଁ ଜାଣିନି କ'ଣ ତା'ର ପ୍ରକୃତ ଉତ୍ତର, ମୁଁ କିନ୍ତୁ ଏଇଟା ଜାଣିଛି ଏଇଭଳି ଭାବରେ ମୁଁ ଏଇଟା ଅର୍ଥ ନେଇଛି। ତେଣୁ କିଙ୍ଗ ପୁରୁଷ ବର୍ଷେ, ଏ କିଙ୍ଗ ପୁରୁଷ ବର୍ଷ ଆମେ କହିଲେ ଏଥିରେ ଭଗବନ୍ତଂ ମହାଭାଗବତ ଜଣେ ହନୁମାନଜୀ ହେଉଛନ୍ତି ଯେଉଁ ରହିଛି ଆମର ଭକ୍ତିର ଯେଉଁ ରହିଛି 9ଟି ଅଙ୍ଗ, ଇଏ ହେଉଛି ହନୁମାନ ହେଉଛନ୍ତି ଦାସୀ, କପିପତି ଦାସୀ, ଦାସ୍ୟ ରସରେ ଭଗବାନଙ୍କ ସହିତ ସମ୍ବନ୍ଧିତ ରହିଛନ୍ତି। ଭଗବାନ ଚାଲିଗଲେ ତାଙ୍କ ଅଯୋଧ୍ୟାବାସୀମାନେ ସମସ୍ତଙ୍କୁ ନେଇକି ଚାଲିଗଲେ, କିନ୍ତୁ ହନୁମାନଙ୍କୁ ରଖିଦେଲେ, ହନୁମାନଙ୍କୁ ରଖିଲେ କିଙ୍ଗ ପୁରୁଷ ବର୍ଷରେ ରଖିଲେ ସେ ଭଗବାନଙ୍କର ପ୍ରଚାର କରୁଛନ୍ତି, ଭଗବାନ କଥା ପ୍ରଚାର କରୁଛନ୍ତି, ଭଗବାନ ରାମଜୀଙ୍କର ସବୁବେଳେ ସ୍ତୁତି କରୁଛନ୍ତି, ତାଙ୍କ କଥା ପ୍ରଚାର କରୁଛନ୍ତି, ସେଥିପାଇଁ ହନୁମାନଜୀ ରହିଛନ୍ତି। ତେଣୁ ଇଏ ସବୁ ସ୍ତୁତି କରିଛନ୍ତି ଭଗବାନଙ୍କର, ରାମଚନ୍ଦ୍ରଙ୍କର ସ୍ତୁତି କରିଛନ୍ତି। ଏଇ ଶ୍ଳୋକରେ କୁହାଯାଉଛି କିଙ୍ଗ ପୁରୁଷ ବର୍ଷେ ଭଗବନ୍ତଂ ଆଦି ପୁରୁଷଂ ଲକ୍ଷ୍ମଣାଗ୍ରଜଂ ସୀତାଭିରାମଂ ରାମଂ ତଚରଣ ସନ୍ନିକର୍ଷ ବିରତଃ ପରମ ଭାଗବତ ହନୁମାନ ସହ କିଙ୍ଗ ପୁରୁଷେ ଅବିରତ ଭକ୍ତି ରୂପାସତେ। କିଙ୍ଗ ପୁରୁଷ ବର୍ଷରେ ଆଉ ଯେତେ ରହିଲେ ସବୁ ଅଧିବାସୀ ରହିଛନ୍ତି, ସମସ୍ତେ ହନୁମାନଙ୍କ ସହିତ ସମସ୍ତେ ଭଗବାନଙ୍କର ଉପାସନା ଭକ୍ତି ଉପାସତେ, ଭଗବାନଙ୍କ ଭକ୍ତିରେ ଉପାସନା କରୁଛନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ହେ ରାଜନ ପରୀକ୍ଷିତ ମହାରାଜ, କିଙ୍ଗ ପୁରୁଷ ବର୍ଷରେ ହନୁମାନ ହେଉଛନ୍ତି ଜଣେ ମହାଭାଗବତ, ଏବଂ ସେ ସବୁବେଳେ କିଙ୍ଗ ପୁରୁଷ ବର୍ଷର ଅଧିବାସୀମାନଙ୍କ ସହିତ ସେ ଭଗବାନ ରାମଚନ୍ଦ୍ରଙ୍କର ଭକ୍ତିରେ ଯୁକ୍ତ ହୋଇକି ରହିଛନ୍ତି। ରାମଚନ୍ଦ୍ର ଭଗବାନ ରାମଚନ୍ଦ୍ର କିଏ ନା, ଲକ୍ଷ୍ମଣଙ୍କର ବଡ଼ ଭାଇ, ଲକ୍ଷ୍ମଣଙ୍କର ଏଲ୍ଡର ବ୍ରଦର ଅଫ୍ ଲକ୍ଷ୍ମଣ, ଆଣ୍ଡ ଏବଂ ସେ ସୀତାଦେବୀଙ୍କର ସ୍ୱାମୀ ପତି, ତାଙ୍କର ଏଇଭଳି ଭାବରେ ଆରାଧନାରେ ସେ ରତ ରହିଛନ୍ତି। ପଞ୍ଚମ ସ୍କନ୍ଧ 19 ଅଧ୍ୟାୟ ଶ୍ଳୋକ 1ରେ ଏଇଟା କୁହାଯାଇଛି। 2ରେ ଶ୍ଳୋକରେ କହୁଛନ୍ତି, ଆଷ୍ଟି ଆଷ୍ଟି ଶ୍ରେଣେନ ସହ ଗନ୍ଧର୍ବୈ ଅନୁଗୀୟମାନ ପରମ କଲ୍ୟାଣୀ ଭାତେ ଭଗବତ କଥା ସମୁପଶୃଣୋତି ସ୍ୱୟଂ ଚେଦମ୍ ଗାୟତି। ଆଷ୍ଟିଶ୍ରେଣେନ କହିଲେ, ଆଷ୍ଟିଶ୍ରେଣ ହେଉଛନ୍ତି କିଙ୍ଗ ପୁରୁଷ ବର୍ଷର ମୁଖ୍ୟ ଯିଏ ଅଛନ୍ତି ଆଷ୍ଟିଶ୍ରେଣ, ଆଷ୍ଟିଶ୍ରେଣ ତାଙ୍କ ସହିତ ଗନ୍ଧର୍ବ ଆଉ ସବୁ ବିଭିନ୍ନ ଗନ୍ଧର୍ବମାନେ ସବୁ ରହିଛନ୍ତି, ଅନୁଗୀୟମାନ ସେମାନେ ସବୁ ଭଗବାନଙ୍କ ଗୁଣଗାନ କରୁଛନ୍ତି, ପରମ कल्याणी बहुत कल्याणकर भगवान नाम भर्तूर भगवत कथा एवं भगवान प्रभुंर तांकर जो विभिन्न प्रकार लीला सब रही जो सब सब कथा सब रही युवा सब समुपा शुणती सी शुणुंट सब शुणुंट जो राम कथा से शुणुंट स्वयं चेजे हनुमान शुणुं हरिश्रेष्ण शुणुंट इदम गायती शुणती भाव गायन करती तेणु प्रभुपाद महाराज भाष्य कौन इन द पुराण देर आर टू डिफरेंट ओपिनियंस कंसर्निंग लॉर्ड रामचंद्र इन द लघु भागवतामृत दिस इज कन्फर्म इन द डिस्क्रिप्शन ऑफ द इनकार्नेशन ऑफ मनु लघु भागवतामृत आ बृहत भागवतामृत दुईट रही भागवत बाद ये दुईट मध्ये भागवत रही गोटे लघु भागवतामृत गोटे हूँ बृहत भागवतामृत तेणु प्रभुपाद महाराज कौन जे लघु भागवतामृत भाव भगवान रामचंद्र विषय जे विष्णु धर्मोत्तर डेस्क्राइब विष्णु धर्मोत्तर कह लॉर्ड रामचंद्र एंड हिज ब्रदर्स लक्ष्मण भरत एंड शत्रुघ्न आर इनकार्नेशंस ऑफ वासुदेव संकर्षण प्रद्युम्न एवं अनुरोध रेस्पेक्टिवली भगवान रामचंद्र हूँ वासुदेव ये हूँ भगवान चतुर्भुज वासुदेव संकर्षण प्रद्युम्न अनिरुद्ध राम लक्ष्मण भरत शत्रुघ्न यहाँ विष्णु धर्मोत्तर एक वर्णना कर दि पद्मपुराण हावर सेज दैट लॉर्ड रामचंद्र इज एन इनकार्नेशन ऑफ नारायण एंड द अदर थ्री ब्रदर्स आर इनकार्नेशन ऑफ शेष चक्र एंड शंख पद्मपुराण एक कह भगवान रामचंद्र होती नारायण के अवतार आउ रही जी लक्ष्मण भरत शत्रुघ्न एम होती कौन ना शेष चक्र एवं शंख लक्ष्मण शेष शेषदेव सी देयरफॉर बड़द विद्याभूषण सी कौन हाज कनक्लूडेड तत् इदम कल्प भेदन संभाव्यम भगवान रामचंद्र जो आसी त्रेता युग आसी गोटे त्रेता जाइनी अनेक त्रेता जा ब्रह्मांर गोटे दिन में 14 जन मनु आसती प्रति मनुकर 71 दिव्य युग रही 71 त्रेता रही 71 सत्य रही 71 द्वापर रही सब रही तेणु 71 त्रेता भगवान रामचंद्र आसती तेणु बानुमानकर समय के कहते भगवान कृष्ण जमी सबू त्रेता सब द्वापर आसती ना भगवान रामचंद्र मत से सब त्रेता आसती ना कत कहते जो जो एक्चुअली आमर जो रही भागवत वर्णना कर शोकटी अच्छा चतुर्थ अध्याय प्रथम स्कंद चतुर्थ अध्याय आमर जो युग पर्याय रही कौन ना सत्य पर द्वापर द्वापर पर त्रेता तापर कली एटा हूँ युग युगर ये हूँ सत्य द्वा दुई हूँ द्वापर तृतीया हूँ तीन तृतीया तापर कली ये हूँ चारि युगर अवस्था हूँ यही भाव सत्य द्वापर प्रथम सन्दे चतुर्थ अध्याय 14 श्लोक ये कह द्वापर समनुप्रास्ते तृतीय युग पर्याय जात पराशर द्योगी वासव्या कलया हरे युगर पर्याय हूँ यही भाव सत्य द्वापर तृतीया कली किंतु यही युगरे जेहेतु भगवान कृष्ण आसवे सप्तम मनुकर 28 द्वापर रे आसंती भगवान कृष्ण आसंती तेणु से ही द्वापर से युगर परिवर्तन हो जाए सत्य पर द्वापर न आसी तृतीय आसे से भगवान रामचंद्र आसंती तापर द्वापर आसे जो द्वापर भगवान कृष्ण आसंती तापर कली आसे जो कली रे भगवान चैतन्य महाप्रभु आसंती तेणु ये जो भगवान राम भगवान कृष्ण एवं चैतन्य महाप्रभु जो आसंती मर्यादा पुरुषोत्तम प्रेम पुरुषोत्तम आ लीला पुरुषोत्तम जो आसंती एटा सबू युगर आसंती ना 28 मनुकर सप्तम मनुकर 28 युगर से आसंती एटा कह तेणु जहा हूँ यह भाव में ब्रह्मांर अनेक दिन बीतीगला दिन मस बीस वर्ष होकर 50 वर्ष तक चलीगला तेणु बलदेव विद्याभूषण कौन जे यहाँ कल्पभेदे यहाँ होपे कौ कल्पे सी भरत कौन वासुदेव संकर्षण पद्म अनुरुद्ध आउ कल्पे सी नारायण शेष चक्र एवं शंख हिसाब से आसती ଇଦମ୍ କଳ୍ପଭେଦନ ସମ୍ଭାବ୍ୟମ୍ ଅନ୍ୟ ପକ୍ଷରେ କହିଲେ ଦିଜ୍ ଓପିନିଅନ୍ସ ଆର୍ ନଟ୍ କଣ୍ଟ୍ରାଡିକ୍ଟରୀ ଇନ୍ ସମ୍ ମିଲେନିୟମ୍ସ ଲର୍ଡ ରାମଚନ୍ଦ୍ର ଆଣ୍ଡ ଇଜ୍ ବ୍ରଦର୍ସ ଆପିୟର୍ ଆଜ୍ ଇନ୍କାର୍ନେସନ୍ସ ଅଫ୍ ବାସୁଦେବ ଶଙ୍କର୍ଷଣ ପ୍ରଦ୍ୟୁମ୍ନ ଅନୁରୁଦ୍ଧ ଆଣ୍ଡ ଇନ୍ ଅଦର୍ ମିଲେନିୟମ୍ସ ଦେ ଆପିୟର୍ ଆଜ୍ ଇନ୍କାର୍ନେସନ୍ ଅଫ୍ ନାରାୟଣ ଶେଷ ଚକ୍ରାନ୍ ଶଙ୍ଖ କେଉଁ ଯୁଗରେ କିଏ ଆସନ୍ତି ଏଇଭଳି ଭାବରେ ଦ ରେସିଡେନ୍ସ ଅଫ୍ ଲର୍ଡ ରାମଚନ୍ଦ୍ର ଅନ୍ ଦିସ୍ ପ୍ଲାନେଟ୍ ଇଜ୍ ଅଯୋଧ୍ୟା ରାମଚନ୍ଦ୍ରଙ୍କର ବାସସ୍ଥାନ ଥିଲା ଅଯୋଧ୍ୟା ଅଯୋଧ୍ୟା ସିଟି ଷ୍ଟିଲ୍ ଏକ୍ଜିଷ୍ଟିଂ ଇନ୍ ଦ ଡିଷ୍ଟ୍ରିକ୍ଟ ଅଫ୍ ହାଇଦ୍ରାବାଦ ଉଇଜ୍ ସିଚୁଏଟେଡ୍ ଇନ୍ ନର୍ଦର୍ନ ସାଇଡ୍ ଅଫ୍ ଉତ୍ତରପ୍ରଦେଶ ସେଠି ଗୋଟେ ହାଇଦ୍ରାବାଦ ଅଛି ସେଠି ଗୋଟେ ହାଇଦ୍ରାବାଦ ଅଛି ଜିଲ୍ଲା ଉତ୍ତରପ୍ରଦେଶରେ ଯେଉଁ ରହିଛି ଆମର ଅଯୋଧ୍ୟା ରହିଛି ପ୍ରଭୁପାଦ ଲେଖିଛନ୍ତି ତେଣୁ ଯାହା ହଉ ଆମେ ଦୁଇଟି ଶ୍ଳୋକ ପାଠ କଲେ ଆଉ ଛଅଟି ଶ୍ଳୋକ ଅଛନ୍ତି ଆମେ ଆସନ୍ତାକାଲି ପାଠ କରିବା ଆମର କଥାକୁ ବିଶ୍ରାମ ଦେବା ମୁଁ ଆଜି ଓଡ଼ିଆ ବହିଟା ଆଣିନି କାଲି ଓଡ଼ିଆ ବହିଟା ଆଣିବା ଓଂ ନମୋ ଭଗବତେ ଉତ୍ତମ ଶ୍ଳୋକାୟ ନମ ଆର୍ଯ୍ୟ ଲକ୍ଷଣାୟ ଶିର ଶିର ବୃତାୟ ନମ ଏସବୁ ସ୍ତୁତି କରିଛନ୍ତି ହନୁମାନଜୀ ସ୍ତୁତି କରିଛନ୍ତି ଆମେ କାଲି ଶୁଣିବା ଆମର କଥାକୁ ବିଶ୍ରାମ ଦେବା ଜୟ ଶ୍ରୀମନ୍ଦ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭକ୍ତ କି ତାଇ